ఆకాశవాణి సంవాద పఢుచంది మళయరంజన్ మిశ్ర. ବିବେକାନୁମୋଦିତ କାର୍ଯ୍ୟକରୀ ବ୍ୟବହାର ଏବଂ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶେଷ ହେଲା ପ୍ରଚାର କାର୍ଯ୍ୟ. ଆସନ୍ତା ଶନିବାର ଗୋଟିଏ ପର୍ଯ୍ୟାୟରେ ହେବ ମତଗ୍ରହଣ. ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଜେଲ୍ ମାନୁଆଲ୍ରେ ରହିଥିବା ଜାତିଭିତ୍ତିକ ଭେଦଭାବ ବ୍ୟବସ୍ଥାକୁ ରଦ୍ଦ କଲେ ସୁପ୍ରିମକୋର୍ଟ. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆସନ୍ତାକାଲି ଶ୍ରୀଲଙ୍କା ଗସ୍ତ ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ରେ ସ୍କଟଲାଣ୍ଡ ବିରୋଧରେ ବାଂଲାଦେଶ ବିଜୟୀ. ଛାତ୍ରଛାତ୍ରୀମାନେ ବିବେକାନୁମୋଦିତ କାର୍ଯ୍ୟକରୀ ବ୍ୟବହାର ଏବଂ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରାମର୍ଶ ଦେଇଛନ୍ତି. ଦୁଇଦିନିଆ ରାଜସ୍ଥାନ ଗସ୍ତର ପ୍ରଥମ ଦିନରେ ଆଜି ମୋହନଲାଲ ସୁଖାଡ଼ିଆ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି, ଚରିତ୍ର ସଂହାର ହେବା ଭଳି କୌଣସି କାର୍ଯ୍ୟଠାରୁ ଦୂରେଇ ରହିବାକୁ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି. ବ୍ୟବହାର ଏବଂ କାର୍ଯ୍ୟଶୈଳୀରେ ନୈତିକ ମୂଲ୍ୟବୋଧକୁ ପ୍ରତିଫଳିତ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି. ରାଷ୍ଟ୍ରପତି କହିଛନ୍ତି, ଶିକ୍ଷାଠାରୁ ଚରିତ୍ର ମୂଲ୍ୟବାନ ବୋଲି ବାବାସାହେବ ଭୀମରାଓ ଆମ୍ବେଦକର ବିଶ୍ୱାସ କରୁଥିଲେ. ଜୀବନର ପ୍ରତ୍ୟେକ କାମରେ ସ୍ୱଚ୍ଛ ଚିନ୍ତାଧାରା ରଖିବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି. ଏକବିଂଶ ଶତାବ୍ଦୀରେ ବିଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ଘଟୁଛି. ଜ୍ଞାନ, ବିଜ୍ଞାନ ଏବଂ ବୈଷୟିକ କ୍ଷେତ୍ରଗୁଡ଼ିକରେ ମଧ୍ୟ ଏହି ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳୁଛି. ସମୟର ଆବଶ୍ୟକତା ଅନୁଯାୟୀ ଶିକ୍ଷାର ସଠିକ୍ ମାର୍ଗରେ ପରିଚାଳିତ ହେବାକୁ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି. ଯୁବବର୍ଗଙ୍କ ଯୋଗଦାନ ଦ୍ୱାରା ହିଁ 2047 ବିକଶିତ ଭାରତ ସ୍ୱପ୍ନ ସାକାର ହୋଇପାରିବ. ସମାଜର ବିଭିନ୍ନ କ୍ଷେତ୍ରରେ ମହିଳାଙ୍କର ଅଧିକରୁ ଅଧିକ ଯୋଗଦାନ ଦେଶ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି. ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ରାଜ୍ୟପାଳ ହରିଭାଉ ବାଗଡେ, ପଞ୍ଜାବ ରାଜ୍ୟପାଳ ଗୁଲାବଚନ୍ଦ କଟାରିଆ ଏବଂ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦ ବେରୱା ଯୋଗ ଦେଇଥିଲେ। ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। 90 ଆସନ ବିଶିଷ୍ଟ ହରିୟାଣା ବିଧାନସଭା ଲାଗି ଆସନ୍ତା ଶନିବାର ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଆସନ୍ତା 8 ତାରିଖ ଦିନ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ। ଇତିମଧ୍ୟରେ ନିର୍ବାଚନ ଆୟୋଗ ଶନିବାର ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଗଣମାଧ୍ୟମରେ ନିର୍ବାଚନ ସଂକ୍ରାନ୍ତ ଏକ୍ଜିଟ୍ ପୋଲ୍ ଉପରେ ନିଷେଧାଦେଶ ଜାରି କରିଛନ୍ତି। ପ୍ରଚାରର ଆଜି ଶେଷ ଦିନରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜନସମାବେଶ ଏବଂ ରୋଡ୍ ଶୋ'ରେ ଅଂଶଗ୍ରହଣ କରି ପ୍ରଚାର କରିଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ବିଭିନ୍ନ ନିର୍ବାଚନୀ କାର୍ଯ୍ୟକ୍ରମରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ସେହିପରି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି, ଦୀପେନ୍ଦ୍ର ସିଂ ହୁଦା ଏବଂ ଜନନାୟକ ଜନତା ପାର୍ଟିର ବରିଷ୍ଠ ନେତା ନୟନା ଚୌତାଲା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରରେ ଅଂଶଗ୍ରହଣ କରିଥିଲେ। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ 3 ପର୍ଯ୍ୟାୟ ଭୋଟ୍ ଗ୍ରହଣରେ ପ୍ରାୟ 63.88% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ନିର୍ବାଚନ ଆୟୋଗ କହିଛନ୍ତି, 64.68% ପୁରୁଷ ଏବଂ 63.04% ମହିଳା ଭୋଟର ମତଦାନ କରିଛନ୍ତି। ଆସନ୍ତା 8 ତାରିଖରେ ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ରାଜ୍ୟଗୁଡ଼ିକର ଜେଲ୍ ମାନୁଆଲ୍ରେ ରହିଥିବା ଜାତିଭିତ୍ତିକ ଭେଦଭାବ ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଏହି ମାନୁଆଲ୍ରେ କଏଦୀଙ୍କ ଜାତିଭିତ୍ତିରେ କାମ ଆବଶ୍ଚନ ଏବଂ ସେମାନଙ୍କୁ ଅଲଗା ଭାବେ ରହିବାର ବ୍ୟବସ୍ଥା ରହିଛି। ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେବା ସହ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ 3 ମାସ ମଧ୍ୟରେ ଜେଲ୍ ମାନୁଆଲ୍ରେ ଆବଶ୍ୟକ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଜାତି ଆଧାରରେ କଏଦୀଙ୍କୁ କାର୍ଯ୍ୟବଣ୍ଟନ ଭେଦଭାବପୂର୍ଣ୍ଣ ଏବଂ ଅସାମ୍ବିଧାନିକ ବୋଲି କହିଛନ୍ତି। ଏହା ଔପନିବେଶିକ ପରମ୍ପରାକୁ ଉଜ୍ଜୀବିତ କରି ରଖିଛି। କଏଦୀଙ୍କୁ ଜେଲ୍ ଅଧିକାରୀମାନେ ମାନବିକ ବ୍ୟବହାର କରିବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ପାଇଲଟ୍ ପ୍ରକଳ୍ପର ଆଜି ଶୁଭାରମ୍ଭ ହୋଇଛି। 5 ବର୍ଷ ମଧ୍ୟରେ ଶ୍ରେଷ୍ଠ 500ଟି କମ୍ପାନୀରେ 1 କୋଟି ଯୁବବର୍ଗଙ୍କୁ ଇଣ୍ଟର୍ଣ୍ଣସିପ୍ ସୁଯୋଗ ପ୍ରଦାନ କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ। କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ପାଇଲଟ୍ ପ୍ରକଳ୍ପ ପାଇଁ 800 କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଚଳିତ ଆର୍ଥିକ ବର୍ଷ କେନ୍ଦ୍ରୀୟ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଷୟ ଘୋଷଣା କରିଥିଲେ। ଚଳିତ ଆର୍ଥିକ ବର୍ଷରେ 1,25,000 ଇଣ୍ଟର୍ଣ୍ଣସିପ୍ ସୁଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆସନ୍ତାକାଲି ଶ୍ରୀଲଙ୍କା ଗସ୍ତରେ ଯିବେ। ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକଙ୍କ ଦାୟିତ୍ୱ ଗ୍ରହଣ ପରେ ଏହା ହେଉଛି ଭାରତର ଉଚ୍ଚସ୍ତରୀୟ ନେତୃମଣ୍ଡଳୀର ପ୍ରଥମ ଶ୍ରୀଲଙ୍କା ଗସ୍ତ। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଡକ୍ଟର ଜୟଶଙ୍କର ଶ୍ରୀଲଙ୍କା ଗସ୍ତ କରୁଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ଶ୍ରୀଲଙ୍କାର ରାଷ୍ଟ୍ରପତି ଦିଶାନାୟକ ଏବଂ ପ୍ରଧାନମନ୍ତ୍ରୀ ଡକ୍ଟର ହାରିନି ଅମରସୁରିଆଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜିଥା ହେରାଥଙ୍କ ସହ ମଧ୍ୟ ଡକ୍ଟର ଜୟଶଙ୍କର ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ପଡ଼ୋଶୀ ପ୍ରଥମେ ନୀତି ଆଧାରରେ ଶ୍ରୀଲଙ୍କାର ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲକ୍ଷ୍ୟରେ ଡକ୍ଟର ଜୟଶଙ୍କର ଏହି ଗସ୍ତ କରୁଥିବା ଜଣାପଡ଼ିଛି। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସ୍ୱଚ୍ଛତା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଗୁଜରାଟର ଅହମ୍ମଦାବାଦଠାରେ ଆଜି ଏକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଶାହା ଏହା କହିଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ଗାନ୍ଧିନଗର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟ ଭିଭିଭୂମି ଏବଂ ଶିକ୍ଷା ସହ ଅନ୍ୟାନ୍ୟ କଲ୍ୟାଣକାରୀ ପ୍ରକଳ୍ପ ପାଇଁ 37,000 କୋଟିରୁ ଅଧିକ ଟଙ୍କାର କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ସ୍କାର୍ଟ ସ୍କୁଲରେ ପରିଣତ କରିବାକୁ ଅହମ୍ମଦାବାଦ ପୌର ନିଗମର ଅବଦାନକୁ ଶ୍ରୀ ଶାହା ପ୍ରଶଂସା କରିଛନ୍ତି। ଶ୍ରୀ ଶାହା 470 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଗୁଜରାଟ ଗସ୍ତ ଅବସରରେ ଶ୍ରୀ ଶାହା ସାନନ୍ଦ ନିକଟରେ ଆୟୋଜିତ ଦଳୀୟ କର୍ମକର୍ତ୍ତା ସମ୍ମିଳନୀ ଏବଂ ପୁଲିସ୍ କମିଶନରଙ୍କ ନବନିର୍ମିତ କାର୍ଯ୍ୟାଳୟ ଅଟ୍ଟାଳିକାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେହିପରି ଗୁଜରାଟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ଭାଇବ୍ରାଣ୍ଟ ଗୁଜରାଟ ନବରାତ୍ରୀ ମହୋତ୍ସବରେ ମନ୍ତ୍ରୀ ଶ୍ରୀ ଶାହା ଶୁଭାରମ୍ଭ କରିଛନ୍ତି। ଇସ୍ରାଏଲ୍ର ଆକାଶମାର୍ଗରୁ ଆକ୍ରମଣ ପରିପ୍ରେକ୍ଷୀରେ ଲେବାନନ୍ର 12 ଲକ୍ଷ ନାଗରିକ ବିସ୍ଥାପିତ ହୋଇଛନ୍ତି। ଲେବାନନ ମନ୍ତ୍ରିମଣ୍ଡଳ ବିପର୍ଯ୍ୟୟ ପରିଚାଳନା ୟୁନିଟ୍ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବହୁ ଲୋକ ସିରିଆକୁ ଚାଲିଯାଇଥିବାବେଳେ ଅନ୍ୟମାନେ ଦେଶର ବିଭିନ୍ନ ଅଞ୍ଚଳରେ ଆଶ୍ରୟ ନେଇଛନ୍ତି। ବେରୁଟ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ହିଜିବୁଲ୍ଲା ସଦସ୍ୟ ଓ ସେମାନଙ୍କ କାର୍ଯ୍ୟାଳୟକୁ ଲକ୍ଷ୍ୟ କରି ଇସ୍ରାଏଲ୍ ଆକାଶମାର୍ଗରୁ ଆକ୍ରମଣ କରିଥିଲା। ଏବେ ସେନାବାହିନୀ ଲେବାନନ ସ୍ଥଳଭାଗରେ ପ୍ରବେଶ କରୁଥିବାରୁ ଦକ୍ଷିଣ ଏବଂ ପୂର୍ବ ଲେବାନନ ତଥା ବେରୁଟ୍ର ଦକ୍ଷିଣ ଉପାନ୍ତ ଅଞ୍ଚଳର ଲୋକମାନେ ସୁରକ୍ଷିତ ସ୍ଥାନକୁ ପଳାୟନ କରୁଛନ୍ତି। ଅନ୍ୟପକ୍ଷରେ କ୍ରମାଗତ ଆକ୍ରମଣ ଯୋଗୁଁ ଗାଜାରେ ଖାଦ୍ୟ ସଂକଟ ଦେଖାଦେଇଛି ବୋଲି ମିଳିତ ଜାତିସଂଘର ଉଦ୍ଧାର ଓ କାର୍ମିକ ସଂସ୍ଥା ଏବଂ ପୂର୍ବ ପାଲେଷ୍ଟାଇନ୍ ଅନୁପ୍ରବେଶ ସଂସ୍ଥାର ମହାୟୁକ୍ତ ଫିଲିପେ ଲାଜାରିନି କହିଛନ୍ତି। ଅଗଷ୍ଟ ମାସରେ ଗାଜାରେ 10 ଲକ୍ଷରୁ ଅଧିକ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ମିଳିନଥିବାବେଳେ ଗତମାସରେ ଏହା 14 ଲକ୍ଷକୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଲାଜାରିନି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ଦେଇ କହିଛନ୍ତି ଗାଜାରେ ପ୍ରବେଶ ଉପରେ ପ୍ରତିବନ୍ଧକ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ 70% ଫସଲ ନଷ୍ଟ ହୋଇଛି। ସେଠାକାର ଜନସାଧାରଣ ମାନବିକ ସହାୟତା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଶ୍ରୀ ଲାଜାରିନି କହିଛନ୍ତି। ଭାରତ ଶ୍ରୀଲଙ୍କା ସ୍କୁଲ୍ ଏବଂ କଲେଜ ଛାତ୍ରଛାତ୍ରୀଙ୍କୁ ମହାକାଶ ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ ଉନ୍ନତ ଶିକ୍ଷାଦାନ ଲକ୍ଷ୍ୟରେ ଆଜି ଚେନ୍ନାଇଠାରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପର ଉଦ୍ଦେଶ୍ୟ ହୋଇଛି ଜାଫ୍ନାର ସରକାରୀ ବିଦ୍ୟାଳୟ ଏବଂ ଭାରତର ଛାତ୍ରଛାତ୍ରୀଙ୍କୁ ନେଇ ମିଳିତ ଭାବେ ଉପଗ୍ରହ ଡିଜାଇନ୍ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ରଯୁକ୍ତି ବିଦ୍ୟାର ସହାୟତା ପ୍ରଦାନ କରିବା। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ପ୍ରକଳ୍ପରେ ଶ୍ରୀଲଙ୍କାର 50 ଜଣ ଭାରତର 10 ଜଣ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସମେତ 50 ଜଣ କଲେଜ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ସଂଯୁକ୍ତ ଆରବ ଏମିରେଟ୍ସର ସାର୍ଜାଠାରେ ଚାଲିଥିବା ଆଇସିସି ନବମ ମହିଳା 2020 କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ରେ ଆଜି ବାଂଲାଦେଶ ବିଜୟୀ ହୋଇଛି। ସ୍କଟ୍ଲାଣ୍ଡକୁ ବାଂଲାଦେଶ 16 ରନ୍ରେ ପରାସ୍ତ କରିଛି। ଟସ୍ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 119 ରନ୍ ସଂଗ୍ରହ କରିଥିଲା। 120 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସ୍କଟ୍ଲାଣ୍ଡ 7 ୱିକେଟ୍ ବିନିମୟରେ 103 ରନ୍ କରିବାକୁ ସକ୍ଷମ ହୋଇଥିଲା। ଆଜିର ଦ୍ୱିତୀୟ ମ୍ୟାଚ୍ ଆଉ କିଛି ସମୟ ପରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଆସନ୍ତା ଶୁକ୍ରବାର ଦିନ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ଆସନ୍ତା ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଚଳିତ ମାସ 20 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରତିଯୋଗିତାରେ 10ଟି ଟିମ୍ ଭାଗ ନେଉଛନ୍ତି। ବିବେକାନୁମୋଦିତ କାର୍ଯ୍ୟ କରି ବ୍ୟବହାର ଏବଂ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶେଷ ହେଲା ପ୍ରଚାର କାର୍ଯ୍ୟ। ଆସନ୍ତା ଶନିବାର ଗୋଟିଏ ପର୍ଯ୍ୟାୟରେ ହେବ ମତଗ୍ରହଣ। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଜେଲ୍ ମାନୁଆଲ୍ରେ ରହିଥିବା ଜାତିଭିତ୍ତିକ ଭେଦଭାବ ବ୍ୟବସ୍ଥାକୁ ରଦ୍ଦ କଲେ ସୁପ୍ରିମକୋର୍ଟ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆସନ୍ତାକାଲି ଶ୍ରୀଲଙ୍କା ଗସ୍ତ ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ରେ ସ୍କଟ୍ଲାଣ୍ଡ ବିରୋଧରେ ବାଂଲାଦେଶ ବିଜୟୀ।